26:2 ଈଶ୍ୱର ଗୋଟିଏ ସୁନ୍ଦର ଓ ସୁସଜ୍ଜିତ ବଗିଚାରେ ଆଦମଙ୍କୁ ରଖିଲେ, ତାର ଯତ୍ନ ନେବାକୁ ତାଙ୍କୁ କହିଲେ। ସମସ୍ତ ପ୍ରକାର ପଶୁଗଣ ମଧ୍ୟରେ ସ୍ୱସ ଜାତି ଅନୁସାରେ ଦୁଇ ଦୁଇ ଦେଖାଗଲେ, କିନ୍ତୁ ଆଦମଙ୍କର ସହକାରିଣୀ ନଥିଲେ। ତେଣୁ ଈଶ୍ୱର ଆଦମଙ୍କୁ ଘୋର ନିଦ୍ରା କରାଇଲେ ଏବଂ ଆଦମଙ୍କ ଠାରୁ ଗୋଟିଏ ପଞ୍ଜରା ହାଡ଼ ବାହାର କଲେ ଓ ତହିଁରେ ଗୋଟିଏ ସ୍ତ୍ରୀକୁ ନିର୍ମାଣ କଲେ। ପୁଣି ଆଦମଙ୍କ ଉପଯୁକ୍ତ ସହକାରିଣୀ ଭାବେ ତାଙ୍କ ପାଖକୁ ଆଣିଲେ। ପୁରୁଷ ଓ ସ୍ତ୍ରୀ ଉଲଙ୍ଗ ଥିଲେ, କିନ୍ତୁ ସେମାନଙ୍କର ଲଜ୍ଜାବୋଧ ନଥିଲା। ସେମାନେ ଈଶ୍ୱରଙ୍କୁ ବନ୍ଧୁ ଭାବେ କଥୋପକଥନ କରୁଥିଲେ। ସେହି ମନୋରମ ଉଦ୍ୟାନରେ କୌଣସି ଦୁଃଖ, ମୃତ୍ୟୁ କିମ୍ବା ମନ୍ଦତା ନଥିଲା।